ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟର 90% ଚାଷ ଜମିକୁ 2036 ସୁଦ୍ଧା ଜଳସେଚନ ସୁବିଧା ଯୋଗାଇ ଦିଆଯିବ କହିଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର 4,57,000 ଅଧିକ ହିତାଧିକାରୀଙ୍କୁ 315 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଇସିଆଇ ନେଟ୍ ଆପ୍ର ଶୁଭାରମ୍ଭ ଏବଂ ଜାତୀୟ ସ୍ତରୀୟ ଗଣତନ୍ତ୍ର ଦିବସ ପରେଡ୍ରେ ପ୍ରଦର୍ଶିତ ହେବ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଆଧାରିତ ପ୍ରଜ୍ଞାପନ ମେଢ଼। ରାଜ୍ୟରେ ଆଗାମୀ 5 ବର୍ଷ ମଧ୍ୟରେ 15,00,000 ହେକ୍ଟର ଅତିରିକ୍ତ ଜମିରେ ଜଳସେଚନ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ 2026ରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, 2036 ମସିହା ସୁଦ୍ଧା ରାଜ୍ୟର 90% ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଜଳର ସୁପରିଚାଳନା ବିନା କୃଷି, ଅର୍ଥନୈତିକ ଉନ୍ନତି ଓ ରାଜ୍ୟର ପ୍ରଗତି ଅସମ୍ଭବ। ପାଣି ପଞ୍ଚାୟତ ବ୍ୟବସ୍ଥା ରାଜ୍ୟର କୃଷି ଓ କୃଷକଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
24,00,000 ହେକ୍ଟର ଜମିର ସୁପରିଚାଳନା କରିବା, ଇଏ ନିଶ୍ଚିତ ଭାବରେ ଗୋଟାଏ ବହୁତ ବଡ଼ ସଫଳତାର କାମ। କୃଷି ଉତ୍ପାଦନକୁ ବୃଦ୍ଧି କରିବା ଏବଂ ସମସ୍ତ ଚାଷ ଯୋଗ୍ୟ ଜମିକୁ ଜଳସେଚନ ଲକ୍ଷ୍ୟରେ ଆସନ୍ତା 5 ବର୍ଷ ମଧ୍ୟରେ ବିଭିନ୍ନ ବୃହତ, ମଧ୍ୟମ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମେତ ଉଠା ଜଳସେଚନ ଯୋଜନା ଇଏ କରିବା ପାଇଁ ମଧ୍ୟ ସମସ୍ତ ପ୍ରକାରର କାର୍ଯ୍ୟକ୍ରମ ଆରମ୍ଭ କରିଛି। ରାଜ୍ୟର 15,00,000 ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ଆମେ ନିଶ୍ଚିତ ଭାବରେ ପୂରା କରିବା ପାଇଁ ଲକ୍ଷ୍ୟ ରଖିକରି କାର୍ଯ୍ୟକ୍ରମ ଆରମ୍ଭ କରିଛୁ।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାରେ ସର୍ବବୃହତ ମହିଳା କୈନ୍ଦ୍ରିକ ଯୋଜନା ହେଉଛି ସୁଭଦ୍ରା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆଜି 4,57,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ରାଶି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନା ମାଧ୍ୟମରେ ସରକାର ମହିଳାମାନଙ୍କ ଜୀବନର ଏକାଧିକ ଦିଗରେ ଉନ୍ନତି କରିବାର ଲକ୍ଷ୍ୟ ରଖିଛନ୍ତି। ମହିଳାଙ୍କ ଆର୍ଥିକ ସ୍ୱାଧୀନତା ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ସୁଭଦ୍ରା ଯୋଜନା ସାମାଜିକ ନ୍ୟାୟ ପ୍ରଦାନ କରିବା ସହ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ, ଗ୍ରାମାଞ୍ଚଳ, ଆଦିବାସୀ ସମ୍ପ୍ରଦାୟ, ସହରାଞ୍ଚଳ ଗରିବ ପରିବାର ଏବଂ ସାହାଯ୍ୟର ଆବଶ୍ୟକତା ଥିବା ମହିଳାମାନଙ୍କୁ ସହାୟକ ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ସରକାର ଆଜି ପ୍ରତ୍ୟେକ ସୁବିଧା ହସ୍ତାନ୍ତର ମାଧ୍ୟମରେ 315 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ବଣ୍ଟନ କରିଛନ୍ତି। ଗୁଜରାଟ, ବିଶେଷ ଭାବରେ ସୁରତରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟର ସାମାଜିକ ଓ ଶିକ୍ଷାଗତ ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ପତ୍ର ଲେଖିଛନ୍ତି। ସୁରତରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଆଗ୍ରହକୁ ଦୃଷ୍ଟିରେ ରଖି ସେଠାରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏହାସହ ଓଡ଼ିଆ ଭାଷାର ଶିକ୍ଷଣ ଏବଂ ପ୍ରଶିକ୍ଷଣ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି କରିବା ପାଇଁ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱରସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କକୁ ଗସ୍ତ କରି ସେଠାକାର ସୁବିଧା ଓ ରକ୍ଷଣାବେକ୍ଷଣର ଅନୁଧ୍ୟାନ କରିଛନ୍ତି। ଇନ୍ଦିରା ଗାନ୍ଧୀ ପାର୍କକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଆସୁଥିବାରୁ ଏହାର ସ୍ୱଚ୍ଛତା ଏବଂ ରକ୍ଷଣାବେକ୍ଷଣ ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବା ଉପରେ ମନ୍ତ୍ରୀ ଶ୍ରୀ ମହାପାତ୍ର ଗୁରୁତ୍ୱାରୋପ କରିଛନ୍ତି। ପରିଦର୍ଶନ ସମୟରେ ସେ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ପାର୍କକୁ ସ୍ୱଚ୍ଛ, ସୁରକ୍ଷିତ ଓ ଦର୍ଶନ ଅନୁକୂଳ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଗୁଟ୍ଖା ଓ ତମାଖୁ କ୍ରୟ ବିକ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ସର୍ବସାଧାରଣ ସ୍ଥାନରେ ଏହାର ସେବନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ସୁସ୍ଥ ଓଡ଼ିଶା ଓ ସୁସ୍ଥ ସମାଜ ଗଠନ ଦିଗରେ ସମସ୍ତଙ୍କୁ ଆଗେଇ ଆସିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ନିର୍ବାଚନ ଆୟୋଗ ଆଜି ଭାରତ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀରେ ନିଜର ଏକକ ଡିଜିଟାଲ ପ୍ଲାଟଫର୍ମ ଇସିଆଇ ନେଟ୍ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ଇସିଆଇ ଆପ୍ ଇଂରାଜୀ ଭାଷା ସହ 22 ଅନୁସୂଚିତ ଭାଷାରେ ଉପଲବ୍ଧ। ଆନ୍ତର୍ଜାତିକ ନିର୍ବାଚନ ପରିଚାଳନା ସଂସ୍ଥାମାନଙ୍କୁ ନିଜ ନିଜ ଦେଶର ଆଇନ ଓ ଭାଷା ଅନୁଯାୟୀ ଡିଜିଟାଲ ପ୍ଲାଟଫର୍ମ ବିକାଶ ପାଇଁ ଭାରତ ସହ ସହଯୋଗ କରିବାକୁ ଶ୍ରୀ କୁମାର ଏହି ଅବସରରେ ଆହ୍ୱାନ ଦେଇଛନ୍ତି। ଏହି ପ୍ଲାଟଫର୍ମ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସୂଚନା ଓ ସେବା ପାଇଁ ଏକକ ଡିଜିଟାଲ ପୋର୍ଟାଲ ଭାବେ କାର୍ଯ୍ୟ କରିବ। ଏଥିରେ 40ରୁ ଅଧିକ ଆପ୍ ଓ ପୋର୍ଟାଲଗୁଡ଼ିକୁ ଏକୀକୃତ କରାଯାଇଛି। ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡ୍ରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ବିଷୟବସ୍ତୁ ଆଧାରିତ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ଏହି ପ୍ରଜ୍ଞାପନ ମେଢ଼ରେ ରାଷ୍ଟ୍ରୀୟ ଗୀତକୁ ଭାରତର ସଭ୍ୟତାଗତ ସ୍ମୃତି, ସାମୂହିକ ଚେତନା ଏବଂ ସଂସ୍କୃତି ନିରନ୍ତରତାର ଜୀବନ୍ତ ପ୍ରତିଛବି ଭାବେ ପ୍ରତିଫଳିତ କରାଯିବ। ଏହା ମାଧ୍ୟମରେ ରାଷ୍ଟ୍ରୀୟ ଗୀତକୁ ଭାରତର ଏକତା, ସାଂସ୍କୃତିକ ଗଭୀରତା ଓ ଭାବନାର ପ୍ରତୀକ ଭାବେ ପ୍ରଦର୍ଶନ କରିବା ଦିଗରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରଚେଷ୍ଟା କରାଯାଉଛି। ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଭାପୁର ପଞ୍ଚାୟତ ସମିତି ପକ୍ଷରୁ ସାମୂହିକ ବନ୍ଦେ ମାତରମ୍ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାୟଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ବନ୍ଦେ ମାତରମ୍ ସାମୂହିକ ଗାନ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ମାଓ ଶିବିର ଠାବ ପାଇଁ କୁମ୍ବିଂ ଅପରେସନ୍ ଆରମ୍ଭ ହୋଇଛି। କନ୍ଧମାଳ ଜିଲ୍ଲାରେ ପୁଲିସ୍, କେନ୍ଦ୍ରୀୟ ସୁରକ୍ଷା ବାହିନୀ, ସିଆର୍ପିଏଫ୍ ଓ ବିଏସ୍ଏଫ୍ର ମିଳିତ ସହଯୋଗରେ ବିଭିନ୍ନ ମାଓପ୍ରବଣ ଅଞ୍ଚଳରେ ମାଓ କ୍ୟାମ୍ପ୍ ଠାବ ସହ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ପ୍ରାଧିକରଣର ସଚିବ ବ୍ୟୋମକେଶ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଶିବିରରେ ପୋଷ୍ ନିୟମ, ସାମ୍ବିଧାନିକ ଅଧିକାର ଏବଂ ନାଗରିକଙ୍କ କର୍ତ୍ତବ୍ୟ ବିଷୟରେ ବିଶିଷ୍ଟ ବ୍ୟକ୍ତିମାନେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଏକ କେନ୍ଦ୍ରୀୟ ଦଳ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିଭାଗ ଦ୍ୱାରା ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜାତୀୟ ବର୍ଷା ପରିପୁଷ୍ଟ ଅଞ୍ଚଳ କର୍ତ୍ତୃପକ୍ଷର ବିଶେଷଜ୍ଞ ଡକ୍ଟର ସୁଷମା ସୁଧୀଶ୍ରୀଙ୍କ ନେତୃତ୍ୱରେ ଆସିଥିବା 9 ଜଣିଆ ପ୍ରତିନିଧି ଦଳ ବିଭିନ୍ନ ପଞ୍ଚାୟତର ରିୱାର୍ଡ ଯୋଜନାରେ ନିର୍ମିତ ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରିବା ସହ ଆଲୋଚନା କରିଥିଲେ। କିଛି ସମ୍ବାଦ ସଂକ୍ଷେପରେ। ଭଦ୍ରକ ଜିଲ୍ଲା ଧାମନଗର ମହାବିଦ୍ୟାଳୟ ପରିଦର୍ଶନ କରି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମହାବିଦ୍ୟାଳୟକୁ ଏକ ଆଧୁନିକ ଶିକ୍ଷାକେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ନୂଆ ଉନ୍ନୟନ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ସୁରଜ କହିଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜୟନ୍ତୀ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ବୋଡେନ୍ଠାରେ ପାତାଳଗଙ୍ଗା ଲୋକ ମହୋତ୍ସବ 2026କୁ ବିଧାୟକ ଜୟ ଢୋଲକିଆ ଉଦ୍ଘାଟନ କରିଛନ୍ତି। ଭିଭି ଜି ରାମ ଜି ଆଇନ 2025 ସମ୍ପର୍କିତ ଏକ ସଚେତନତା କର୍ମଶାଳା ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓସ୍ଡମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର କମଳଲୋଚନ ମିଶ୍ର ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଦର୍ଶ ଯୁବ ଗ୍ରାମସଭାରେ ନବରଙ୍ଗପୁର ଜିଲ୍ଲା ହିଲି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଷୋଡ଼ଶ ଜାତୀୟ ମତଦାତା ଦିବସ ଅବସରରେ ଗଞ୍ଜାମ ଏବଂ ନୟାଗଡ଼ ଜିଲ୍ଲା ପୁଲିସ୍ ପକ୍ଷରୁ ସଂକଳ୍ପ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ପିଏମ୍ ଶ୍ରୀ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପିଏମ୍ ଶ୍ରୀ ଉତ୍ସବକୁ ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ପିଏମ୍ସି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପିଏମ୍ସି ଉତ୍ସବକୁ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କରିଛନ୍ତି। ନୟାଗଡ଼ ଜିଲ୍ଲା ଲାଠିପଡ଼ା ମଡେଲ ଡିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କ ସଚେତନତା ଓ ବୌଦ୍ଧିକ ବିକାଶ ପାଇଁ ସାଇବର ସୁରକ୍ଷା ସଂକ୍ରାନ୍ତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଏବଂ ଢେଙ୍କାନାଳଠାରେ ବିଶ୍ୱ ମଗଜ ଦିବସ ସହ ମଗଜ ସପ୍ତାହ ପାଳନ କରାଯାଇଛି। 69ତମ ଜାତୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି। ରାଞ୍ଚିରେ 14 ବର୍ଷରୁ କମ୍ ସାଇକେଲ ଚାଳନା ପ୍ରତିଯୋଗିତାରେ ଭଦ୍ରକର ସସ୍ମିତା ପଣ୍ଡା ରୌପ୍ୟ ପଦକ ହାସଲ କରିବା ସହ 500 ମିଟର ଟ୍ରାକ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। କୋଲକାତାରେ ଆୟୋଜିତ ଜିମ୍ନାଷ୍ଟିକ୍ ପ୍ରତିଯୋଗିତାରେ ପୁରୀ ଜିଲ୍ଲା ସ୍କୁଲ୍ର ଅଂଶୁମାନ ସୁନ୍ଦରା ଓ ଦାନଲକ୍ଷ୍ମୀ ରାଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ରାଜସ୍ଥାନରେ ଆୟୋଜିତ ଖୋଖୋ ପ୍ରତିଯୋଗିତାରେ ଓଡ଼ିଶା ଫାଇନାଲ୍ରେ ଉପବିଜେତା ହୋଇଛି। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧୀନରେ ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ 51 ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସୁବର୍ଣ୍ଣପୁରର ଜିଲ୍ଲା ସଦର ମହକୁମାସ୍ଥିତ ଗାନ୍ଧିପଡ଼ିଆଠାରେ ଚାଲିଥିବା 37ତମ ସର୍ବଭାରତୀୟ ଲାଲମଣି କ୍ରିକେଟ୍ କପ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ବାପୁଜୀ କ୍ଲବ ଭୁବନେଶ୍ୱର 5 ୱିକେଟ୍ରେ ୟଙ୍ଗଷ୍ଟାର କ୍ରିକେଟ୍ କ୍ଲବ ବଲାଙ୍ଗୀରକୁ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଛି। ଝାରସୁଗୁଡ଼ା ଜିଲ୍ଲା କୋଲାବିରାସ୍ଥିତ ସମସିଂହାଠାରେ ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇଛି। ଆଜିର ମ୍ୟାଚ୍ରେ ସମ୍ବଲପୁର 8 ୱିକେଟ୍ରେ ଝାରସୁଗୁଡ଼ାକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟର 90% ଚାଷ ଜମିକୁ 2036 ସୁଦ୍ଧା ଜଳସେଚନ ସୁବିଧା ଯୋଗାଇ ଦିଆଯିବ କହିଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର 4,57,000ରୁ ଅଧିକ ହିତାଧିକାରୀଙ୍କୁ 315 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଇସିଆଇ ନେଟ୍ ଆପ୍ର ଶୁଭାରମ୍ଭ ଏବଂ ଜାତୀୟ ସ୍ତରୀୟ ଗଣତନ୍ତ୍ର ଦିବସ ପରେଡ୍ରେ ପ୍ରଦର୍ଶିତ ହେବ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଆଧାରିତ ପ୍ରଜ୍ଞାପନ ମେଢ଼। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।